କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସଡ଼ମୁଖ ତିନି ଲୋଚନ ଏକ ପାଦରେ କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସରମୁଖ ତିନି ଲୋଚନ ଏକ ପାଦରେ ଉଭା କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସରମୁଖ ତିନି ଲୋଚନ ଏକ ପାଦରେ ଉଭା ଭଲା ବିପରୀତ ଗାଇ ସେ ଲାଞ୍ଜ ବାଟେ ଚରଇ ମୁଖ ବାଟେ ତାର ମଳ ଯେ ଚକ୍ଷୁ ବାଟେ ତୋଷଇ କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସରମୁଖ ତିନି ଲୋଚନ ଏକ ପାଦରେ ଉଭା ବଳ ମୁରତି ଗାଇ ସେ ତାର ନାମ ତିହିରା ସଦଗୁରୁ ସେବା କଲେ ତୁ ଭେଦ ପାଇବୁ ପରା ଧବଳ ମୁରତି ଗାଇ ସେ ତାର ନାମ ତିହିରା ସଦଗୁରୁ ସେବା କଲେ ତୁ ଭେଦ ପାଇବୁ ପରା ଦଶ ଖୁରା ସେହି ଗାଈର ତାର ଚାରୋଟି ପାଦ ଗୁରୁ ସେବା କଲେ ପାଇବୁ ୟାର ମରମ ଭେଦ କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସରମୁଖ ତିନି ଲୋଚନ ଏକ ପାଦରେ ଉଭା ଦିନର ଗାଇ ସେ ତ ହେଲା ଢଣୁଆ ଗୁରୁ କୃପା କଲେ ଗୋପାଳେ ହେବ ସେ ଗାଈ ଦୁହାଁ ଗାଈକି ଗୁହାଳ ସଜାଡ଼ି ପାଞ୍ଚ ଖାଇ ବସାଇ କହିଁ ତିନି ଶ୍ରେଣୀ ନିରୋଧୀ ବତା ଛାଟେଣି ଦେଇ ସତ ଗୁଣ କରି ଲଇ ସେ ଗଣ୍ଠି ତ୍ରିଗୁଣେ ଦେଇ କହେ ପର୍ଶୁରାମ ବିହାରୀ ଗୁରୁ ସେ ବିଲେ ପାଇ କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସରମୁଖ ତିନି ଲୋଚନ ଏକ ପାଦରେ ଉଭା କପିଳା ବୋଲିଣ ଗାଇ ସେ ସଦା ସର୍ବଦା ଯୁବା ସରମୁଖ ତିନି ଲୋଚନ ଏକ ପାଦରେ ଉଭା।